ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆସାମରେ ବନ୍ୟା ପରିସ୍ଥିତି ଜଟିଳ, 21 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ। 22ତମ ଭାରତ ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ରୁଷ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ଶିକ୍ଷାବର୍ଷରୁ ତୃତୀୟ ଏବଂ ଷଷ୍ଠ ଶ୍ରେଣୀ ପାଇଁ ପ୍ରଣୟନ କରାଯିବ ନୂଆ ପାଠ୍ୟପୁସ୍ତକ। ଉତ୍ତରପ୍ରଦେଶ ହାଥରସ ଦଳାଚକଟା ଘଟଣାର ତଦନ୍ତ ଲାଗି ଗଠିତ କମିଶନର ପ୍ରଥମ ବୈଠକ ଅନୁଷ୍ଠିତ ଏବଂ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଛି ଦିବ୍ୟ କଳା ମେଳା। ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ପରିସ୍ଥିତି ଧାରଣ କରିଛି। ଲଗାତାର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। 29ଟି ଜିଲ୍ଲାରେ 21 ଲକ୍ଷରୁ ଅଧିକ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ଗତକାଲି ରାଜ୍ୟପାଳ ଗୁଲାବଚାନ୍ଦ କଟେରିଆ ରାଜ୍ୟର ବନ୍ୟା ପ୍ରଭାବିତ ମୋରିଗାଁ ଜିଲ୍ଲା ପରିଦର୍ଶନ କରି ପ୍ରଭାବିତ ଲୋକଙ୍କ ସହ କଥା ହୋଇଛନ୍ତି। ପରିସ୍ଥିତିର ସମୀକ୍ଷା କରି ଜିଲ୍ଲା ପ୍ରଶାସନକୁ ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ଲାଗି ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଜୌଲି, ଧେମାଜୀ ଏବଂ ଲକ୍ଷ୍ମୀପୁର ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି। ସୂଚନା ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ବନ୍ୟାରେ ଆଉ 6 ଜଣଙ୍କ ପ୍ରାଣହାନୀ ଘଟିଛି। ଏପର୍ଯ୍ୟନ୍ତ ଆସାମରେ ବନ୍ୟାଜନିତ ପରିସ୍ଥିତି ଯୋଗୁଁ 52 ଜଣଙ୍କ ମୃତ୍ୟୁ ହୋଇଛି। 107ଟି ରାଜସ୍ୱ ଅଞ୍ଚଳର 3,200 ଗ୍ରାମ ଏହି ବନ୍ୟାରେ ପ୍ରଭାବିତ ହୋଇଥିବାବେଳେ 57,000 ହେକ୍ଟରରୁ ଅଧିକ ଚାଷଜମି ବନ୍ୟା ପ୍ରଭାବିତ ହୋଇଛି। ବ୍ରହ୍ମପୁର, ବାରାକ ଏବଂ ଏହାର ଶାଖା ନଦୀଗୁଡ଼ିକ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଗତ 24 ଘଣ୍ଟା ମଧ୍ୟରେ ବନ୍ୟାଜଳ ପ୍ରବାହିତ ହୋଇ 145ଟି ରାସ୍ତା, 13ଟି ନଦୀବନ୍ଧ ଏବଂ 2ଟି ପୋଲ କ୍ଷତିଗ୍ରସ୍ତ ହୋଇଛି। ଇତିମଧ୍ୟରେ ପାଣିପାଗ ବିଭାଗ ଆସାମ ଏବଂ ଏହାର ପଡ଼ୋଶୀ ଅରୁଣାଚଳ ପ୍ରଦେଶରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି। ବନ୍ୟା ପ୍ରଭାବିତ ଲୋକମାନଙ୍କୁ 247ଟି ରିଲିଫ୍ କ୍ୟାମ୍ପରେ ରଖାଯାଇଥିବାବେଳେ 451ଟି ରିଲିଫ୍ ବିତରଣ କେନ୍ଦ୍ରରୁ ସେମାନଙ୍କୁ ସହାୟତା ଯୋଗାଇ ଦିଆଯାଉଛି। ସେନା ସମେତ ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍କୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ 8 ଓ 9 ତାରିଖରେ ରୁଷ ଗସ୍ତ କରିବେ। ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମସ୍କୋରେ ଆୟୋଜିତ ହେବାକୁ ଥିବା 22ତମ ଭାରତ ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ। ସମ୍ମିଳନୀରେ ଉଭୟ ନେତା ଦ୍ୱିପାକ୍ଷିକ ହିତ ସମେତ ବିଶ୍ୱ ସମସ୍ୟା ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ପ୍ରଧାନମନ୍ତ୍ରୀ ମୋଦି ଜୁଲାଇ 9 ଏବଂ 10 ତାରିଖରେ ଅଷ୍ଟ୍ରିଆ ଯିବେ। ଗତ 41 ବର୍ଷ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ହିସାବରେ ଅଷ୍ଟ୍ରିଆକୁ ଏହା ପ୍ରଥମ ଗସ୍ତ ହେବ। ଶ୍ରୀ ମୋଦି ଅଷ୍ଟ୍ରିଆର ରାଷ୍ଟ୍ରପତି ଆଲେକ୍ଜାଣ୍ଡାର ୱାନ୍ ଡେ ଭେଲେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ସେଠାକାର ଚାନ୍ସେଲର କାର୍ଲ ନେହମର୍ଙ୍କ ସହ ମଧ୍ୟ ଶ୍ରୀ ମୋଦି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଦେଶ ମଧ୍ୟରେ ଥିବା ବାଣିଜ୍ୟିକ ପ୍ରସଙ୍ଗରେ ଆଲୋଚନା ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମସ୍କୋ ଏବଂ ଭିଏନାରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବଙ୍କ ସହ ମଧ୍ୟ ଆଲୋଚନା କରିବେ। କୌଣସି ପ୍ରକାର ଆତଙ୍କବାଦ କିମ୍ବା ଏହାର କୌଣସି ରୂପକୁ ଯୁକ୍ତିଯୁକ୍ତ ବୋଲି ପ୍ରମାଣ କରାଯାଇପାରିବ ନାହିଁ କିମ୍ବା କ୍ଷମା କରାଯାଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସେ କହିଛନ୍ତି ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଏବଂ ପ୍ରୋହାହନ ଦେଉଥିବା ଦେଶଗୁଡ଼ିକୁ ଅନ୍ତର୍ଜାତୀୟ ସମୁଦାୟ ଅଲଗା କରି ଲୋକଲୋଚନକୁ ଆଣିବା ଉଚିତ। କାଜିକିସ୍ତାନର ଅସ୍ତାନାଠାରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଆତଙ୍କବାଦର ମୁକାବିଲା ଲାଗି ପ୍ରାଥମିକତା ଦିଆଯିବା ଆବଶ୍ୟକ। ସେ କହିଛନ୍ତି ସୀମାପାର ଆତଙ୍କବାଦକୁ ନିର୍ଣ୍ଣାୟକ ଜବାବ ଦେବାର ଆବଶ୍ୟକତା ରହିଛି ଏବଂ ଆତଙ୍କବାଦକୁ ପାଣ୍ଠି ଯୋଗାଣକୁ ଦୃଢ଼ତାର ସହ ମୁକାବିଲା କରାଯିବାକୁ ପଦକ୍ଷେପ ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେ ଯୁବକମାନଙ୍କ ମଧ୍ୟରେ ଉଗ୍ରବାଦର ପ୍ରସାରକୁ ରୋକିବା ପାଇଁ ସକ୍ରିୟ ପଦକ୍ଷେପ ନେବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱରେ ମହାମାରୀ ପ୍ରଭାବ, ସଂଘର୍ଷ, ବୃଦ୍ଧି ପାଉଥିବା ଉତ୍ତେଜନା ବିଶ୍ୱକୁ ଅସ୍ଥିର କରୁଛି। ଏସବୁକୁ ହ୍ରାସ କରିବା ଲାଗି ଏକ ସାଧାରଣ ଭିଭିଭୂମି ନିର୍ମାଣ ନିମନ୍ତେ ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏସ୍ସିଓ ଏକ ନୀତିଭିତ୍ତିକ ସଂଗଠନ ଯାହାର ସହମତି ଏହାର ସଦସ୍ୟ ରାଷ୍ଟ୍ରମାନଙ୍କ ଆଭିମୁଖ୍ୟକୁ ଗୁରୁତ୍ୱ ପ୍ରଦାନ କରିଥାଏ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
तारीख पे तारीख, तारीख पे तारीख।
लेकिन अब ऐसा नहीं,
FIR करना आसान नहीं,
आसान बन गया अब।
पता नहीं जांच में कुछ हो भी रहा है या नहीं,
अब पूरी जानकारी मिलेगी।
क्या मोबाइल में जो फोटो है उसे सबूत मानेंगे? वो
माना जाएगा दोस्त।
छोड़ो कल की बातें, कल की बात पुरानी, नए कानून लिखेंगे नए भारत की कहानी। ये नई आजादी, ये नई आजादी।
ये सुधारवादी हैं, नहीं है ये दंड प्रधान। टेक्नोलॉजी का अधिक उपयोग, मिलेगा तेज न्याय। पीड़ित को ये देते हैं कई नए अधिकार। अपराधों के लिए हैं इसमें कड़े प्रावधान। न्याय केंद्रित कानून लिखेंगे अब नए भारत की कहानी।
नए आपराधिक कानून 1 जुलाई 2024 से लागू। आजाद भारत, अपने कानून।
आजादी, ये नई आजादी।
ଚଳିତ 2024-25 ଶିକ୍ଷାବର୍ଷରୁ ତୃତୀୟ ଏବଂ ଷଷ୍ଠ ଶ୍ରେଣୀରେ ନୂଆ ପାଠ୍ୟପୁସ୍ତକ ପ୍ରଣୟନ କରାଯିବ। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନୂଆ ପାଠ୍ୟପୁସ୍ତକ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଉଭୟ ତୃତୀୟ ଓ ଷଷ୍ଠ ଶ୍ରେଣୀ ପାଇଁ 9 ପାଠ୍ୟପୁସ୍ତକ ଉପଲବ୍ଧ ହେଉଛି। ଅନ୍ୟ 8 ପାଠ୍ୟପୁସ୍ତକ ଖୁବ୍ ଶୀଘ୍ର ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଠ୍ୟପୁସ୍ତକ ପ୍ରସ୍ତୁତି ନେଇ ଏନ୍ସିଇଆର୍ଟି ପାଠ୍ୟପୁସ୍ତକ ପ୍ରସ୍ତୁତି କମିଟି, ସିବିଏସ୍ଇ ଅଧ୍ୟକ୍ଷ ଏବଂ ଅନ୍ୟ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ନୂଆ ଶିକ୍ଷାନୀତି 2020ରେ ଛାତ୍ରଛାତ୍ରୀମାନଙ୍କୁ କମ୍ ଦରରେ ଉଚ୍ଚମାନର ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ, ଯାହା ଶିକ୍ଷଣ ବ୍ୟବସ୍ଥାକୁ ଚାପମୁକ୍ତ କରିବାରେ ସାହାଯ୍ୟ କରିବ। ଏହି ଶିକ୍ଷାନୀତି ଅନୁଯାୟୀ ଏନ୍ସିଇଆର୍ଟି ପକ୍ଷରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟପୁସ୍ତକର ବିକାଶ କରାଯାଉଛି। ଉତ୍ତରପ୍ରଦେଶ ହାତରସ ଦଳାଚକଟା ଘଟଣାର ତଦନ୍ତ କରିବା ଲାଗି ଗଠିତ ତିନିଜଣିଆ ବିଚାର ବିଭାଗୀୟ କମିଟି ଗତକାଲି ଲକ୍ଷ୍ନୌରେ ପ୍ରଥମ ବୈଠକ କରିଛନ୍ତି। ଏହି ଘଟଣାର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ତିନିଜଣିଆ କମିଟି ଗଠନ କରାଯାଇଛି। କମିଟିର ମୁଖ୍ୟ ଭାବେ ଆହ୍ଲାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବ୍ରିଜେଶ କୁମାର ଶ୍ରୀବାସ୍ତବଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ପ୍ରଶାସନିକ ସେବା ଅଧିକାରୀ ହେମନ୍ତ ରାଓ ଏବଂ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଭବେଶ କୁମାର ଏହାର ସଦସ୍ୟ ଅଛନ୍ତି। ଏହି ଘଟଣାର ତଦନ୍ତ ଲାଗି କମିଶନ ଖୁବ୍ ଶୀଘ୍ର ହାଥରସ ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି ଜଣାପଡ଼ିଛି। ଆସନ୍ତା 2 ମଧ୍ୟରେ 5 ବିଷୟ ଉପରେ କମିଶନ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେବେ। ଗତକାଲି ବୈଠକ ପରେ ଜଷ୍ଟିସ୍ ଶ୍ରୀବାସ୍ତବ କହିଛନ୍ତି ତଦନ୍ତ ରିପୋର୍ଟ ପ୍ରସ୍ତୁତ ଲାଗି ଖୁବ୍ କମ୍ ସମୟ ଥିବାରୁ କମିଶନ ଘଟଣାର ସବୁ ଦିଗକୁ ଗୁରୁତ୍ୱର ସହ ବିଶ୍ଳେଷଣ କରିବେ। ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ଘୋଷଣା କରିଥିଲେ। ଅଷ୍ଟାଦଶ ଲୋକସଭା ପାଇଁ ନିର୍ବାଚନ ପରେ ଏହାର ପ୍ରଥମ ଅଧିବେଶନ ଜୁନ୍ 24 ଏବଂ ରାଜ୍ୟସଭାର 264ତମ ଅଧିବେଶନ ଜୁନ୍ 27 ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଲିମ୍ପିକ୍ସରେ ଭାଗ ନେବା ଲାଗି ଯାଉଥିବା ଭାରତୀୟ ଖେଳାଳିମାନଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଭାରତୀୟ ଖେଳାଳିମାନେ ଅଲିମ୍ପିକ୍ସରେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରି ଭାରତ ପାଇଁ ଗୌରବ ଆଣିବେ। ସେ କହିଛନ୍ତି ସେମାନଙ୍କ ସଫଳତା ପାଇଁ 140 କୋଟି ଭାରତୀୟ ଆଶାବାଦୀ ଅଛନ୍ତି। ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଅଧୀନସ୍ଥ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆଜିଠାରୁ ଭୁବନେଶ୍ୱରରେ ଦିବ୍ୟ କଳାଶକ୍ତି ଓ ଦିବ୍ୟ କଳା ମେଳା ଆୟୋଜିତ ହେବ। ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ଏହି କାର୍ଯ୍ୟକ୍ରମ ଚଳିତ ମାସ 11 ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ବିଏଲ୍ ବର୍ମା ଆଜି ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ଆସାମରେ ବନ୍ୟା ପରିସ୍ଥିତି ଜଟିଳ, 21 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ। 22ତମ ଭାରତ ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ରୁଷ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ଶିକ୍ଷାବର୍ଷରୁ ତୃତୀୟ ଏବଂ ଷଷ୍ଠ ଶ୍ରେଣୀ ପାଇଁ ପ୍ରଣୟନ କରାଯିବ ନୂଆ ପାଠ୍ୟପୁସ୍ତକ। ଉତ୍ତରପ୍ରଦେଶ ହାଥରସ ଦଳାଚକଟା ଘଟଣାର ତଦନ୍ତ ଲାଗି ଗଠିତ କମିଶନର ପ୍ରଥମ ବୈଠକ ଅନୁଷ୍ଠିତ ଏବଂ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଛି ଦିବ୍ୟକଳା ମେଳା।